ଓମ୍ ଶାନ୍ତି। 11 ଜୁନ୍ 2025 ମସିହାର ସାକାର ମହାବାକ୍ୟ। ମିଠେ ବଚ୍ଚେ, ବର୍ତ୍ତମାନ ତୁମମାନଙ୍କୁ ବେହଦର ପବିତ୍ରତାକୁ ଧାରଣ କରିବାକୁ ହେବ। ବେହଦର ପବିତ୍ରତା ଅର୍ଥାତ୍ ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ମନେ ପଡ଼ୁନଥିବେ। ପ୍ରଶ୍ନ, ବାବାଙ୍କ ଠାରୁ ସମ୍ପତ୍ତି ନେବାର ପୂର୍ବର ପୁରୁଷାର୍ଥ ଏବଂ ସମ୍ପତ୍ତି ନେବାର ପରବର୍ତ୍ତୀ ସ୍ଥିତିରେ କ'ଣ ପାର୍ଥକ୍ୟ ରହିଛି? ଉତ୍ତର, ଯେତେବେଳେ ତୁମେମାନେ ବାବାଙ୍କ ଠାରୁ ସମ୍ପତ୍ତି ନେଉଛ, ସେତେବେଳେ ଦେହର ସବୁ ସମ୍ବନ୍ଧକୁ ଛାଡ଼ି ଏକମାତ୍ର ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ କରୁଛ ଏବଂ ଯେତେବେଳେ ସମ୍ପତ୍ତି ମିଳିଯାଉଛି ସେତେବେଳେ ବାବାଙ୍କୁ ଭୁଲି ଯାଉଛ। ଯେହେତୁ ଏବେ ସମ୍ପତ୍ତି ନେବାର ଅଛି, ତେଣୁ ଏବେ ଆଉ କାହା ସହିତ ନୂଆ ସମ୍ବନ୍ଧ ଯୋଡ଼ିବାର ନାହିଁ, ନଚେତ ଭୁଲିବା ପାଇଁ କଷ୍ଟକର ହେବ। ତେଣୁ ସବୁକିଛି ଭୁଲି ଜଣଙ୍କୁ ହିଁ ମନେ ପକାଅ, ତେବେ ସମ୍ପତ୍ତି ମିଳିଯିବ। ଗୀତ, ଇହ ବକ୍ତ ଯା ରହା ହେ। ଓମ୍ ଶାନ୍ତି। ମିଠା ମିଠା ଆତ୍ମିକ ପିଲାମାନଙ୍କୁ ବାବା ବୁଝାଉଛନ୍ତି ଯେ ଜ୍ଞାନୀ ଏବଂ ଅଜ୍ଞାନୀ କାହା କାହାକୁ କୁହାଯାଉଛି, ଏ କଥା କେବଳ ତୁମେ ବ୍ରାହ୍ମଣ ମାନେ ହିଁ ଜାଣୁଛ। ଜ୍ଞାନ ହେଲା ପାଠପଢା, ଯାହାଦ୍ୱାରା ତୁମେ ଜାଣିଗଲ ଯେ ଆମେ ଆତ୍ମା ଏବଂ ସିଏ ପରମ ପିତା ପରମାତ୍ମା। ତୁମେମାନେ ଯେତେବେଳେ ସେଠାରୁ ମଧୁବନକୁ ଆସୁଛ, ସେତେବେଳେ ପ୍ରଥମେ ନିଶ୍ଚୟ ନିଜକୁ ଆତ୍ମା ଭାବୁଛ। ଆମେ ଯାଉଛୁ ନିଜ ବାବାଙ୍କ ପାଖକୁ। ବାବା ଶିବ ବାବାଙ୍କୁ କହିଥାନ୍ତି, ଶିବ ବାବା ପ୍ରଜାପିତା ବ୍ରହ୍ମା ବାବାଙ୍କ ଶରୀରରେ ଅଛନ୍ତି, ତେଣୁ ସେ ମଧ୍ୟ ବାବା ହୋଇଗଲେ। ତୁମେ ଘରୁ ବାହାରିବା ସମୟରେ ଭାବିଥାଅ ଯେ ଆମେ ବାପ ଦାଦାଙ୍କ ପାଖକୁ ଯାଉଛୁ। ତୁମେ ଚିଠିରେ ମଧ୍ୟ ଲେଖିଥାଅ, ବାପ ଦାଦା, ଶିବ ବାବା, ବ୍ରହ୍ମା ଦାଦା, ଆମେ ବାବାଙ୍କ ପାଖକୁ ଯାଉଛୁ। ବାବା କଳ୍ପ କଳ୍ପ ଆମ ସହିତ ମିଶିଥାନ୍ତି। ବାବା ଆମକୁ ବେହଦ ପବିତ୍ର କରି ବେହଦର ସମ୍ପତ୍ତି ଦେଉଛନ୍ତି। ପବିତ୍ରତାରେ ହଦ ଏବଂ ବେହଦ ରହିଛି। ତୁମେମାନେ ବେହଦ ପବିତ୍ର ସତୁ ପ୍ରଧାନ ହେବା ପାଇଁ ପୁରୁଷାର୍ଥ କରୁଛ। କ୍ରମାନୁସାରେ ତ ଥାନ୍ତି ବେହଦର ପବିତ୍ରତା ଅର୍ଥାତ୍ ଏକମାତ୍ର ବେହଦର ବାବାଙ୍କ ବ୍ୟତୀତ ଆଉ କାହାର ସ୍ମୃତି ନ ଆସିବା। ସେହି ବାବା ବହୁତ ମିଠା ଅଟନ୍ତି, ସେ ଉଚ୍ଚରୁ ଉଚ୍ଚ ଭଗବାନ ଅଟନ୍ତି ଏବଂ ବେହଦର ପିତା ଅଟନ୍ତି, ସେ ସମସ୍ତଙ୍କର ପିତା। ଏ କଥା ତୁମେମାନେ ହିଁ ଜାଣିଛ। ବେହଦର ପିତା ସବୁବେଳେ ଭାରତରେ ହିଁ ଆସିଥାନ୍ତି, ଏଠାକୁ ଆସି ବେହଦର ସନ୍ନ୍ୟାସ କରାଇଥାନ୍ତି। ସନ୍ନ୍ୟାସ ମଧ୍ୟ ମୁଖ୍ୟ ଅଟେ ନା, ଯାହାକୁ ବୈରାଗ୍ୟ କୁହାଯାଉଛି। ବାବା ସମଗ୍ର ପୁରୁଣା କିଛି ଦୁନିଆରୁ ବୈରାଗ୍ୟ କରାଉଛନ୍ତି, କହୁଛନ୍ତି ପିଲାମାନେ ଏହି ପୁରୁଣା ଦୁନିଆରୁ ବୁଦ୍ଧିର ଯୁଗ ହଟାଇ ଦିଅ, ଏହାର ନାମ ହିଁ ହେଉଛି ନରକ ଦୁଃଖଧାମ। କେହି ମରିଗଲେ ନିଜେ ମଧ୍ୟ କହିଥାନ୍ତି ସ୍ୱର୍ଗବାସୀ ହେଲା, ଏବେ ନିଶ୍ଚିତ ନରକରେ ଥିଲା ନା। ଏବେ ତୁମେମାନେ ବୁଝିପାରୁଛ ଯେ ଏମାନେ ଯାହା କହୁଛନ୍ତି ତାହା ସବୁ ଭୁଲ। ବାବା ସ୍ୱର୍ଗବାସୀ ହେବା ପାଇଁ ଯଥାର୍ଥ କଥା କହୁଛନ୍ତି, ସେଥିପାଇଁ ଏବେ ହିଁ ପୁରୁଷାର୍ଥ କରିବାକୁ ହୋଇଥାଏ। ସ୍ୱର୍ଗବାସୀ ହେବା ପାଇଁ ମଧ୍ୟ ବାବାଙ୍କ ବ୍ୟତୀତ ଆଉ କେହି ପୁରୁଷାର୍ଥ କରାଇ ପାରିବେ ନାହିଁ। ତୁମେମାନେ ଏବେ ପୁରୁଷାର୍ଥ କରୁଛ, ଆମେମାନେ 21 ଜନ୍ମ ପାଇଁ କିପରି ସ୍ୱର୍ଗବାସୀ ହେବୁ? କରିଲା ବାଲା ହେଉଛନ୍ତି ବାବା, तांकु कुहा जाउछि स्वर्गीय ईश्वरीय पिता से निजे आसी कहउछन्ति पिला माने मु प्रथमे तुमको शांति धाम को नै जिबे मालिक अटे ना मालिक अट ना तेनो प्रथमे शांति धाम जाई पुणी सुख धाम को अभिनय करबा पई आसीबो आमे शांति धाम को गले सबु धर्मर आत्मा माने मध्य शांति धाम को जिबे बुद्धि रे पूरा एही ड्रामा रो चक्र को मने रखबा को हेबो आमे सबु जिबा शांति धाम को पुणी आमे ही प्रथमे आसी बाबांक ठारो संपत्ति पाउथाउ तेबे जहांक ठारो संपत्ति पाइबार थिबो तांको स्मरण निश्चित करबा को हेबो पिला माने जानिछंती जे संपत्ति मिलिगले पुणी बाबांकर स्मृति भूली होइजिबो संपत्ति तो बहुत सहज उपाय रे मिलिथाए बाबा सम्मुखरे कहउछंती मधुर संतान माने तुम्हारो जहा किछि देहर संबंध अछि से सब को भूली जाओ वर्तमान कोनोसी भी नुआ संबंध जुड़ो नाही जदि कोनोसी संबंध जुड़िबो तेबे पुणी ताकु भूलिबा को पड़िबो धरे नियो पुओ किंबा झियो जन्म हेले तेबे ताहा मध्य जंजाल हला अधिकंकु मने पकाइबा को पड़िला ना बाबा कहउछंती समस्तंको भूली केवल जण को ही मने पकाओ से ही आमर माता पिता टीचर गुरु आदि सबकिछ अटंती जणे पितांकर संतान आमे भाई भणी अटु आमर कका मामू आदिर कौनसी संबंध नाही एहा एभळी एक समय अटे जेउ समय रे केवल भाई भणीर संबंध ही रही थाए ब्रह्मांकर संतान हले मुने शिव बाबांकर मध्य संतान हले तेणु नाती नातुणी हले ना एक कथा तो पुरुषार्थ क्रम अनुसारे पक्का बुद्धि रे मने रही थाए तुम्हें पिला मने चालीबा बुलीबा समय मध्य सदर्शन चक्रधारी हेउछ तुम्हें माने एही समय रे चैतन्य लाइट हाउस अर्थात बती घर अट तुमर गोटे आखिरे मुक्ति धाम अन्य आखिरे जीवन मुक्ति धाम रही से लाइट हाउस तो जड़ किंतु तुम्हें माने चैतन्य अट तुमको ज्ञान रो नेत्र मिली तुम्हें ज्ञानवान होई समस्त को रास्ता देखाउछ बाबा तुम मान को पाठ पढ़ाउछंती तुम्हें माने एबे जानो छजे यहा दुख धाम अटे आमे वर्तमान संगम जुगरे अछु बाकी समग्र दुनिया कली जुगरे अछि संगम जुगरे बाबा पिलामानंक सहित बसी कथा वार्ता हेउछंती आ पिलामाने ही एथा को आसुछंती केही केही लेखिथांती बाबा अमुक को नै आसीबे से बहुत भलो पिला गुण ग्रहण करिबो हुए तो तीर लागिजिबो बाबांकु मध्य दया आसी थाए होई पारे कल्याण होइजिबो तुम्हें माने जानो छ जे एहा पुरुषोत्तम संगम जुग अटे एही समय रे ही तुम्हें पुरुषोत्तम हेउछ कली जुगरे समस्ते कनिष्ठ पुरुष जे कि उत्तम पुरुष लक्ष्मी नारायण को नमस्कार करुछंती ते जुगरे केही भी कहा को नमस्कार करी न थांती एठाकर एही सब कथा सेठारे होई न थाए ए कथा मध्य बाबा बुझाउछंती यदि भलो भावरे बाबांकर स्मृति रे रही सेवा करिवो तबे आग को गले तुमको साक्षात्कार मध्य हेबो तुमे कहार हेले भक्ति आदि करू ना हो बाबा केवल तुम मान को पाठ पढ़ाउछंती घरे बसी थाई मध्य स्वतः साक्षात्कार आदि होई जाउछि अनेकंकु ब्रह्मांकर साक्षात्कार होई थाए तांकर साक्षात्कार पई कोनोसी पुरुषार्थ आदि करि नथांती बेहदर पिता यांक द्वारा साक्षात्कार कराई थांती भक्ति मार्ग रे जे जहांक प्रति जे परि भावना रखि थांती सेही अनुसारे तांकर साक्षात्कार होई थे। एबे तुमर भावना सबुठारो उच्च रु उच्च बाबांक ठारे रहिछे तण बिना परिश्रम रे बाबा साक्षात्कार कराउ छंती। आरंभ रे केते सबु ध्यान रे चली जाउथिले एकत्र बसिथिबा समय रे आपे आपे ध्यान रे चली जाउथिले किछि भक्ति आदि करनथिले। पिला माने कोन केबे भक्ति करंती सेते बेले एहा जयपुर एक खेल होई जायथिला। चालो वैकुंठ को जीवा जणे अन्य जण को देखी चली जाउथिले तबे जहां किछि घटि जायछि तहा पुने पुनरावृत्ति हेबो। तुम्हें माने जानु छ जे आमे ही एही धर्मर थिलो सत्य जुगरे प्रथमे प्रथमे एही धर्म थिला। एही धर्म रे बहुत सुख अछि पुणे धीरे धीरे पला कम हो जाय थाए जे सुख नुआ घरे होई थाए ताहा अर पुरणा रे न थाए। अल्प समय परे ते चमक कम हो जाय थाए। स्वर्ग एवं नरक भितरे तो बहुत फरक अछि ना केउठी से ही स्वर्ग केउठी एही नरक। तुमने खुशी रे रहुछ ए कथा मध्य जानुछ जे बाबांकर स्मृति मध्य पक्का रहिबो। मु आत्मा ए कथा भूली जाउछ तेनो देह अभिमान रे आसुछ एठारे बसिथिले मध्य चेष्टा करि निजको आत्मा निश्चय करो तबे बाबांकर स्मृति मध्य रहिबो। देहर स्मृति आसिले देहर सब संबंध मने पड़िबो एहा एक नियम अटे। तुम्हें माने गायन मध्य करिथाओ मोर तो एकमात्र शिव बाबा आ द्वितीय केही नुहे। बाबा मु समर्पित होई जीवी ता हला वर्तमान रो समय केवल जण को ही मने पकाइबा को हेबो। आखिरे कहा को भी देखो बुलो चालो किंतु आत्मा को केवल बाबांको मने पकाइबाको हेब। शरीर निर्वाह अर्थे कर्म मध्य करिबाको हेब परंतु हातरे काम करथले मध्य हृदय रे बाबांकर स्मृति रहो। आत्मा को निजर प्रेमिक शिव बाबांको ही मने पकाइबाको हेब। कहार कोनोसी सखी सहित प्रीति होई गले पुणे ताहार स्मृति रह जायथे पुणे सही मोह तुटिबा बड़ मुश्किल होई थाए। तेबे बाबांको पचारुछंती बाबा ए कौन अरे तुम्हें नाम रूपरे काहे की बांधी होई जाउछ। प्रथमतः तुम्हें देह अभिमान हेउछ एवं द्वितीयतः तुम्हारो कौनसी अतीतर हिसाब किताब रहिछि ताहा धोका देउछि। बाबा कहछंती एही आखिरे जहाँ किछ देखुछ सेथिरे बुद्धि न जाओ। तुम बुद्धि रे एक था रहु जे आमक शिव बाबा पाठ पढ़ाउछंती। एपरि बहुत संतान अछंती जे माने एठारे बसथिले मध्य बाबांको केबे मने पकांती नहीं। केही केही तो एठारे बसथिले बाबांको स्मृति रे रही पारंती नहीं। तेबे निज को देखिबा दरकार मो केते शिव बाबांको मने पकाइले नचेत चाट रे विश्रंखला हो जीवो। भगवान कहछंती मधुर संतान माने मते मने पकाओ निज पाखरे नोट रखो जेते बेले इच्छा हेउछि सेते बेले जुगरे बसि जाओ। भोजन करी सारी 10-15 मिनिट आसी जुगरे बसि जाओ काहेकि ना एठि कोनोसी कर्म जंजाल तो नाही। तथापि मध्य जे कामधंदा आदि छाड़ी आसी छो ताहा कहार कहार बुद्धि रे आसी जाउछि यहा बहुत उच्च लक्ष्य अटे। तेणु बाबा कही थांती निजर जांच करो यहा तुमर अति ମୂଲ୍ୟବାନ ସମୟ। ଭକ୍ତି ମାର୍ଗରେ ତୁମେ କେତେ ସମୟ ନଷ୍ଟ କରିଛ, ଦିନକୁ ଦିନ କେବଳ ତଳକୁ ହିଁ ଖସି ଆସିଲ। କୃଷ୍ଣଙ୍କର ସାକ୍ଷାତକାର ହେଲେ ବହୁତ ଖୁସି ହୋଇଥାନ୍ତି, କିନ୍ତୁ ତା ଦ୍ଵାରା କିଛି ମିଳିନଥାଏ। ବାବାଙ୍କର ସମ୍ପତ୍ତି ତ ଥରେ ମାତ୍ର ମିଳିଥାଏ। ଏ ବାବା କହୁଛନ୍ତି ଯେ ମୋ ସ୍ମୃତିରେ ରୁହ, ତେବେ ତୁମର ଜନ୍ମ ଜନ୍ମାନ୍ତର ପାପ ଭସ୍ମ ହେବ। ସ୍ୱର୍ଗର ପାସପୋର୍ଟ ସେହି ସନ୍ତାନ ମାନଙ୍କୁ ମିଳିଥାଏ ଯେଉଁମାନେ ଯୁଗଯୁକ୍ତ ହୋଇ ନିଜର ବିକର୍ମକୁ ବିନାଶ କରି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିଥାନ୍ତି, ନଚେତ ବହୁତ ଦଣ୍ଡ ଖାଇବାକୁ ପଡ଼ିଥାଏ। ବାବା ଆହୁରି ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି ଯେ ନିଜର ମୁକୁଟ ଏବଂ ସିଂହାସନର ଫଟୋ ନିଜ ପକେଟରେ ରଖ, ତେବେ ମନେ ରହିବ ଏହାଦ୍ୱାରା ଆମେ ଏହିଭଳି ହେଉଛୁ। ଫଟୋକୁ ଯେତେ ଦେଖିବ ସେତେ ମନେ ପଡ଼ିବ, ପୁଣି ସେଇଥିରେ ହିଁ ମୋହ ହୋଇଯିବ, ମୁଁ ଏହିଭଳି ହେବାକୁ ଯାଉଛି। ନରରୁ ନାରାୟଣ ଚିତ୍ର ଦେଖି ଖୁସି ଲାଗିବ, ଶିବ ବାବା ମନେ ପଡ଼ିବେ। ଏସବୁ ପୁରୁଷାର୍ଥର ଉପାୟ ଅଟେ, କାହାକୁ ମଧ୍ୟ ତୁମେ ପଚାର। ସତ୍ୟନାରାୟଣ କଥା ଶୁଣିଲେ କଣ ହୋଇଥାଏ? ଆମର ବାବା ଆମକୁ ସତ୍ୟନାରାୟଣ କଥା ଶୁଣାଉଛନ୍ତି। ସେମାନେ କିପରି 84 ଜନ୍ମ ନେଇଛନ୍ତି ତାର ମଧ୍ୟ ହିସାବ ତ ଦରକାର ନା? ସମସ୍ତେ ତ 84 ଜନ୍ମ ନେବେ ନାହିଁ, ଦୁନିଆକୁ ତ କିଛି ବି ଜଣା ନାହିଁ, ଏମିତି କେବଳ ମୁହଁରେ କହିଦେଇଥାନ୍ତି। ଏହାକୁ ହିଁ କୁହାଯାଇଥାଏ ପୁଥି ବିଦ୍ୟା, ଏହା ତ ତୁମର ବାସ୍ତବ କଥା। ଏବେ ଯାହା ହେଉଛି ତାହାର ପୁଣି ଭକ୍ତି ମାର୍ଗରେ ପୁସ୍ତକ ଆଦି ତିଆରି ହେବ। ତୁମେ ସୁଦର୍ଶନ ଚକ୍ରଧାରୀ ହୋଇ ବିଷ୍ଣୁପୁରୀରେ ଯାଇ ଜନ୍ମ ନେଉଛ, ଏହା ନୂଆ କଥା ଅଟେ। ରାବଣ ରାଜ୍ୟ ମିଥ୍ୟା ଖଣ୍ଡ, ପୁଣି ସତ୍ୟ ଖଣ୍ଡ ରାମ ରାଜ୍ୟ ହେବ। ଏ କଥା ଚିତ୍ରରେ ବହୁତ ସ୍ପଷ୍ଟ ରୂପେ ଅଛି। ଏବେ ଏହା ପୁରୁଣା ଦୁନିଆର ଶେଷ ସମୟ ଅଟେ। ହଜାର ବର୍ଷ ପୂର୍ବେ ମଧ୍ୟ ବିନାଶ ହୋଇଥିଲା। ଯେଉଁ ବୈଜ୍ଞାନିକ ମାନେ ଅଛନ୍ତି ତାଙ୍କ ବୁଦ୍ଧିରେ ଆସୁଛି ଯେ ଯାହା ସବୁ ଆମେ କରୁଛୁ ଆମକୁ କେହି ଜଣେ ପ୍ରେରଣା ଦେଉଛି, ସେମାନେ ଏ କଥା ମଧ୍ୟ ଜାଣିଥାନ୍ତି। ଆମେ ଏହିଭଳି ତିଆରି କରିବୁ ଯାହା ଦ୍ଵାରା ସବୁ ସମାପ୍ତ ହୋଇଯିବ, କିନ୍ତୁ ସେମାନେ ପରବଶ ଅଟନ୍ତି, ଡରୁଛନ୍ତି। ଜାଣିଛନ୍ତି ଯେ ଘରେ ବସି ଗୋଟିଏ ବମ୍ ଛାଡ଼ିବୁ ତ ସବୁ ସମାପ୍ତ କରିଦେବୁ, ଏରୋପ୍ଲେନ ପେଟ୍ରୋଲ ଆଦିର ମଧ୍ୟ ଦରକାର ପଡ଼ିବ ନାହିଁ, ତେ ବିନାଶ ତ ନିଶ୍ଚୟ ହେବ। ନୂଆ ଦୁନିଆ ସତ୍ୟ ଯୁଗ ଆସିଥିଲା ଯୀଶୁ ଖ୍ରୀଷ୍ଟଙ୍କର 3000 ବର୍ଷ ପୂର୍ବେ ସ୍ୱର୍ଗ ଥିଲା, ଏବେ ପୁଣି ସେହି ସ୍ୱର୍ଗର ସ୍ଥାପନା ହେଉଛି। ଆଗକୁ ଗଲେ ସବୁକିଛି ବୁଝିପାରିବେ। ତୁମେ ଜାଣୁଛ ଯେ ସ୍ଥାପନା ନିଶ୍ଚିତ ହେବ, ଏଥିରେ ତ ପାଇ ପଇସାର ମଧ୍ୟ ସନ୍ଦେହ ନାହିଁ। ଏହି ଡ୍ରାମା କଳ୍ପ ପୂର୍ବ ଭଳି ଅତିକ୍ରାନ୍ତ ହୋଇ ଚାଲିଛି, ତେବେ ଡ୍ରାମା ନିଶ୍ଚିତ ତୁମମାନଙ୍କୁ ପୁରୁଷାର୍ଥ କରାଇବ। ଏପରି ମଧ୍ୟ ନୁହେଁ ଯାହା ଡ୍ରାମାରେ ଥିବ ତାହା ତାହା ହେବ। ପଚାରିଥାନ୍ତି, ପୁରୁଷାର୍ଥ ବଡ଼ ନା ପ୍ରାରବ୍ଧ ବଡ଼? ପୁରୁଷାର୍ଥ ବଡ଼, କାହିଁକି ନା ପୁରୁଷାର୍ଥରୁ ହିଁ ପ୍ରାରବ୍ଧ ମିଳିବ, ପୁରୁଷାର୍ଥ ବ୍ୟତୀତ କେବେ କେହି ରହିପାରିବ ନାହିଁ। ତୁମେମାନେ ଏବେ ପୁରୁଷାର୍ଥ କରୁଛ ନା? କେଉଁ କେଉଁ ସ୍ଥାନରୁ ପିଲାମାନେ ଆସୁଛନ୍ତି, ପୁରୁଷାର୍ଥ କରୁଛନ୍ତି, କହୁଛନ୍ତି ବାବା ଆମେ ଭୁଲି ଯାଉଛୁ। ଆରେ ଶିବ ବାବା ତୁମକୁ କହୁଛନ୍ତି ଯେ ମତେ ମନେ ପକାଅ, କାହାକୁ କହୁଛନ୍ତି? ମୋ ଆତ୍ମାକୁ କହୁଛନ୍ତି। ବାବା ଆତ୍ମାମାନଙ୍କ ସହିତ ହିଁ କଥାବାର୍ତ୍ତା ହେଉଛନ୍ତି, ଶିବ ବାବା ହିଁ ପତିତ ପାବନ ଅଟନ୍ତି, ଏହାଙ୍କର ଆତ୍ମା ମଧ୍ୟ ତାଙ୍କ ଠାରୁ ଶୁଣୁଛି। ତୁମମାନଙ୍କୁ ଏ କଥା ପକ୍କା ନିଶ୍ଚୟ ରହିବା ଦରକାର ଯେ ବେହଦର ପିତା ଆମକୁ ବିଶ୍ୱର ମାଲିକ କରୁଛନ୍ତି, ସେ ଉଚ୍ଚରୁ ଉଚ୍ଚ ମିଠାରୁ ମିଠା ବାବା ଅଟନ୍ତି। ଭକ୍ତି ମାର୍ଗରେ ଆମେ ମାନେ ତାଙ୍କୁ ହିଁ ମନେ ପକାଉଥିଲେ। ଗାୟନ ମଧ୍ୟ କରୁଛନ୍ତି ଯେ ତୁମର ଗତି ମତି ଭିନ୍ନ ଅଟେ, ନିଶ୍ଚିତ ମତ ଦେଇଥିଲେ। ଏବେ ତୁମ ବୁଦ୍ଧିରେ ଅଛି, ଏତେ ସବୁ ମନୁଷ୍ୟ ସମସ୍ତେ ଘରକୁ ଫେରିବେ। ବିଚାର କର କେତେ ଆତ୍ମା ଅଛନ୍ତି, ସମସ୍ତଙ୍କର ସମ୍ପ୍ରଦାୟ ଅଛି। ସବୁ ଆତ୍ମା ମାନେ ପୁଣି କ୍ରମାନୁସାରେ ପରମଧାମରେ ଯାଇ ବସିବେ। ସ୍କୁଲରେ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେଲେ ନମ୍ବର ଅନୁଯାୟୀ ବସିଥାନ୍ତି ନା, ତୁମେ ମଧ୍ୟ ନମ୍ବର ଅନୁସାରେ ଯାଉଛ। ଛୋଟ ବିନ୍ଦୁ ଆତ୍ମା ନମ୍ବର ଅନୁସାରେ ଯାଇ ସେଠାରେ ବସିବ, ନମ୍ବର ଅନୁସାରେ ପାଠ କରିବା ପାଇଁ ଆସିବ। ଏହା ରୁଦ୍ର ମାଳା ଅଟେ। ବାବା କହୁଛନ୍ତି ଏତେ କୋଟି ଆତ୍ମା ମାନଙ୍କର ମାଳା ଅଛି, ଉପରେ ମୁଁ ଫୁଲ ଅଛି। ଅଭିନୟ କରିବା ପାଇଁ ସମସ୍ତେ ଏଠାକୁ ହିଁ ଆସିଥାନ୍ତି। ଏଭଳି ଡ୍ରାମା ତିଆରି ହୋଇଛି, କୁହାଯାଇଛି ଯେ ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। କିପରି ଡ୍ରାମା ଚାଲୁଛି ତାହା ତୁମେ ମାନେ ଜାଣିଛ। ତୁମେ ସମସ୍ତଙ୍କୁ ଏକଥା ଶୁଣାଅ, ଜଣାଅ ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ। ପୁଣି ତୁମେ ମାନେ ଘରକୁ ଚାଲିଯିବ, ଏହା କେତେ ମେହନତର କଥା। ସମସ୍ତଙ୍କୁ ରାସ୍ତା ଦେଖାଅ, ଏହା ହିଁ ତୁମର କର୍ତ୍ତବ୍ୟ। ତୁମେ କୌଣସି ଦେହଧାରୀଙ୍କ ପ୍ରୀତି କାହାକୁ ଆକର୍ଷିତ କରାଉ ନାହଁ। ବାବା ତ କହୁଛନ୍ତି ମତେ ମନେ ପକାଅ, ତେବେ ପାପ ଭସ୍ମ ହୋଇଯିବ। ବାବା ଯାହା ନିର୍ଦ୍ଦେଶ ଦେଉଛନ୍ତି ତାହା ତ କରିବାକୁ ପଡିବ, ଏଥିରେ ପଚାରିବାର କଣ ଅଛି। କେମିତି ବି ହେଉ ବାବାଙ୍କୁ ସ୍ମରଣ ନିଶ୍ଚିତ କର, ଏଥିରେ ବାବା କୃପା କଣ କରିବେ। ଯୁଗ ତ ତୁମକୁ କରିବାକୁ ହେବ, ସମ୍ପତ୍ତି ତୁମକୁ ନେବାକୁ ହେବ। ବାବା ସ୍ୱର୍ଗର ରଚୟିତା ଅଟନ୍ତି, ତେବେ ନିଶ୍ଚିତ ସ୍ୱର୍ଗର ସମ୍ପତ୍ତି ମିଳିବ। ଏବେ ତୁମେ ମାନେ ଜାଣୁଛ ଯେ ଏହି ବୃକ୍ଷ ପୁରୁଣା ହୋଇଗଲାଣି, ଏଥିପାଇଁ ଏହି ପୁରୁଣା ଦୁନିଆରୁ ବୈରାଗ୍ୟ ହେଉଛି। ଏହାକୁ କୁହାଯାଉଛି ବେହଦର ବୈରାଗ୍ୟ। ସେହି ହଠଯୋଗୀ ମାନଙ୍କର ହେଲା ହଦର ବୈରାଗ୍ୟ। ସେମାନେ ବେହଦର ବୈରାଗ୍ୟ ଶିଖାଇ ପାରିବେ ନାହିଁ। ବେହଦର ବୈରାଗ୍ୟ ମାନେ ପୁଣି ହଦର ବୈରାଗ୍ୟ କିପରି ଶିଖାଇବେ। ଏବେ ବାବା କହୁଛନ୍ତି ଶିଖିଲଧେ ପିଲାମାନେ, ତୁମେମାନେ ମଧ୍ୟ କହୁଛ, ଆପଣ କେତେ ଦିନ ପରେ ମିଳିଥିବା ବାବା ଅଟନ୍ତି। 63 ଜନ୍ମ ବାବାଙ୍କୁ ସ୍ମରଣ କଲି, ବାସ୍ ମୋତେ ଏକମାତ୍ର ବାବା, ଅନ୍ୟ କେହି ନୁହେଁ। ଆଚ୍ଛା ମିଠା ମିଠା ଶିଖିଲଧେ, ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ସ୍ୱର୍ଗକୁ ଯିବାର ପାସପୋର୍ଟ ନେବା ପାଇଁ ବାବାଙ୍କୁ ମନେ ପକାଇ ନିଜର ବିକର୍ମକୁ ବିନାଶ କରି କର୍ମାତୀତ ସ୍ଥିତିକୁ ଯିବାକୁ ହେବ। ଦଣ୍ଡରୁ ମୁକ୍ତି ପାଇବାର ପୁରୁଷାର୍ଥ କରିବାକୁ ହେବ। 2 ଜ୍ଞାନବାନ ଆତ୍ମା ହୋଇ ସମସ୍ତଙ୍କୁ ରାସ୍ତା ଦେଖାଇବାକୁ ହେବ। ଚୈତନ୍ୟ ଲାଇଟ୍ ହାଉସ୍ ଅର୍ଥାତ୍ ବତୀ ଘର ହେବାକୁ ପଡିବ। ସର୍ବଦା ଗୋଟିଏ ଆଖିରେ ଶାନ୍ତିଧାମ ଏବଂ ଅନ୍ୟ ଆଖିରେ ସୁଖଧାମକୁ ଦେଖିବାକୁ ହେବ। ଏହି ଦୁଃଖଧାମକୁ ଭୁଲିଯିବାକୁ ହେବ। ବରଦାନ ପ୍ରତ୍ୟେକ ଆତ୍ମାକୁ ଉଚ୍ଚକୁ ଉଠାଇବାର ଭାବନା ରଖି ସମ୍ମାନ ଦେଉଥିବା ଶୁଭ ଚିନ୍ତକ ହେବ। ପ୍ରତ୍ୟେକ ଆତ୍ମା ପ୍ରତି ଶ୍ରେଷ୍ଠ ଭାବନା ଅର୍ଥାତ୍ ଉଚ୍ଚକୁ ଉଠାଇବାର ବା ଆଗକୁ ବଢାଇବାର ଭାବନା ରଖିବା ଅର୍ଥାତ୍ ଶୁଭ ଚିନ୍ତକ ହେବା। ନିଜର ଶୁଭ ବୃତ୍ତି ଦ୍ୱାରା ଶୁଭ ଚିନ୍ତକ ସ୍ଥିତି ଦ୍ୱାରା ଅନ୍ୟମାନଙ୍କର ଅବଗୁଣକୁ ମଧ୍ୟ ପରିବର୍ତ୍ତନ କରିଦେବା, କାହାର ବି ଦୁର୍ବଳତାକୁ ନିଜର ଦୁର୍ବଳତା ମନେ କରି ତାକୁ ବର୍ଣ୍ଣନ କରିବା ବା ଚାରିଆଡ଼େ ଖେଳାଇବା ପରିବର୍ତ୍ତେ ନିଜ ଭିତରେ ରଖିଦେବା ଏବଂ ପରିବର୍ତ୍ତନ କରିଦେବା ହିଁ ସମ୍ମାନ ଦେବା ଅଟେ। ବଡ କଥାକୁ ଛୋଟ କରିବା, ଭାଙ୍ଗି ପଡିଥିବା ଆତ୍ମାକୁ ଶକ୍ତିଶାଳୀ କରିଦେବା, ତାଙ୍କର ସଙ୍ଗର ରଙ୍ଗରେ ନ ଆସି ସର୍ବଦା ତାଙ୍କୁ ମଙ୍ଗୋତ୍ସାହ ପ୍ରଦାନ କରିବା, ଏହାକୁ ହିଁ କୁହାଯାଏ ସମ୍ମାନ ଦେବା। ଏହିଭଳି ସମ୍ମାନ ଦେବା ବାଲା ହିଁ ଶୁଭ ଚିନ୍ତକ ଅଟନ୍ତି। ସ୍ଲୋଗାନ, ପୁରୁଣା ସ୍ୱଭାବ ସଂସ୍କାର ହିଁ ତ୍ୟାଗର ଭାଗ୍ୟକୁ ସମାପ୍ତ କରିଦେଇଥାଏ, ସେଥିପାଇଁ ଏହାକୁ ମଧ୍ୟ ତ୍ୟାଗ କର। ଅବ୍ୟକ୍ତି ସାରା ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଯେପରି ବ୍ରହ୍ମା ବାବା ଏକାନ୍ତ ପ୍ରିୟ ହୋଇଥିବା କାରଣରୁ ସର୍ବଦା ଅନ୍ତର୍ମୁଖୀ ସ୍ଥିତିରେ ରହୁଥିଲେ, ମୁଁ ଆତ୍ମା ଅଟେ, ମୁଁ ଆତ୍ମା ଅଟେ ଏହି ପାଠକୁ ପକ୍କା କରିଥିଲେ, ଯେଉଁ କାରଣରୁ ସେ ନିଜେ ମଧ୍ୟ ସର୍ବଦା ଶାନ୍ତି ଏବଂ ସୁଖର ସାଗରରେ ବୁଡ଼ି ରହୁଥିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ନିଜର ଶୁଦ୍ଧ ସଂକଳ୍ପ ଏବଂ ଶୁଦ୍ଧ ପ୍ରକମ୍ପନ ଦ୍ୱାରା, ମନର ବୃତ୍ତି ଏବଂ ବାଣୀ ଦ୍ୱାରା, ସମ୍ବନ୍ଧ ସମ୍ପର୍କ ଦ୍ୱାରା ଶାନ୍ତିର ବା ସୁଖର ଅନୁଭୂତି କରାଇ ଚାଲିଥିଲେ। ଏହିଭଳି ତୁମେମାନେ ମଧ୍ୟ ନିଜର ପିତାଙ୍କୁ ଅନୁସରଣ କର। ଓମ୍ ଶାନ୍ତି।